ପ୍ରକମ୍ପିତ କୋଳାହଳ ସରିଗଲା ପରେ ଶାନ୍ତମୟ ପରିବେଶ ନିଜର ଅସ୍ତିତ୍ୱ ପାଇଗଲା ପରେ ଯେତେବେଳେ ସକାଳର ସୂର୍ଯ୍ୟ କ୍ଲାନ୍ତ ହୋଇ ଫେରିଯାଆନ୍ତି, ଯେତେବେଳେ ସହରର ଉଚ୍ଚ ଉଚ୍ଚ ମାଇଲ ଖୁଣ୍ଟ ଗୁଡ଼ାରେ ବିଜୁଳି ବତୀମାନେ ସବୁ ଜଳି ଉଠନ୍ତି, ସେତେବେଳେ ବିନା ଦ୍ୱିଧାରେ ବାଟ ଏଠି ତା ବାଟ ଚାଲିପାରେ, ନିରୀହ ପକ୍ଷୀ ଡେଣା ଛାଡ଼ି ଉଡ଼ିପାରେ, ଆଉ ମୁଁ ମନର ଅବାଞ୍ଛିତ ପୁଲକିତ ଆଶାକୁ ନେଇ ନିଜକୁ ପ୍ରଶ୍ନ କରେ। ସୂର୍ଯ୍ୟଙ୍କର ତୀକ୍ଷ୍ଣ ରଶ୍ମି ଠାରୁ ବର୍ଷା ପରେ ଭିଜା ମାଟିର ବାସ୍ନା ଯାଏ, ସନ୍ଧ୍ୟା ଆଳତିର ଜ୍ୱଳନ୍ତ ଦୀପଶିଖା ଠାରୁ ଅନ୍ଧକାର ଭିତରେ ଦୂରରୁ ଭାସି ଆସୁଥିବା ମଳୟ ପବନର ଛନ୍ଦ ଯାଏ। ସମସ୍ତଙ୍କୁ ଅତି ନିଜର କରିପାରେ, ସମସ୍ତଙ୍କର ସବୁଠୁ ଆପଣାର ବି ହୋଇପାରେ, ରହିଯାଏ ଖାଲି ଗୋଟାଏ କିନ୍ତୁ। ଏସବୁ ଭିତରେ ସତରେ କଣ କେବେ ଅନ୍ତ ହେବନି ଏ ପ୍ରତୀକ୍ଷାର? କଢ଼ଟିଏ କଣ ସାର୍ଥକ ହୋଇପାରିବନି ନେଇଥିବା ଜୀବନର? କାହିଁ ଦିନରୁ ବହି ଯାଉଥିବା ଝରଣାଟି କଣ ତୃଷ୍ଣା ମେଣ୍ଟେଇ ପାରିବନି ପାଟୋଇଟିର? ସରିଗଲା ଦିନ ପୁଣି ସବୁ ପାଇଯିବ ରାତି, ଯୋଡ଼ି ହୋଇଯିବ ଆଉ ଗୋଟିଏ ଦିନ ସେ ଅପେକ୍ଷାର ବନ୍ୟରେ, ପୁଣି ଶବ୍ଦ ଗୁଡ଼ା ଉଡ଼ିଯିବେ ପାଗଳ ଭଅଁର ପରି, ଭାବନା ସବୁ ଲିଭିଯିବେ ଦୁଆର ମୁହଁର ସଞ୍ଜବତୀ ପରି, ଆଉ ମୁଁ ପୁଣି ବିଲୁପ୍ତ ହୋଇଯିବି ମୋର ପ୍ରିୟ ଲେଖନୀ ଧରି, ଆଉ କହି ଭୁଲିବି ସାଉଣ୍ଟୁଛି ଶବ୍ଦ ସେସବୁକୁ ସଜେଇବି, ଇନ୍ଦ୍ରଧନୁକୁ ବି ଫିକା ପକେଇବି, ଭାବନା ରଙ୍ଗରେ ପ୍ରିୟାକୁ ପାଇବି, ସବୁଦିନେ ନୁହେଁ କି ସବୁ ରାତି ନୁହେଁ, ପ୍ରତି ମୁହୂର୍ତ୍ତରେ ମୁଁ ତାକୁ ଦେଖୁଥିବି।